ନମସ୍କାର, ମୋର ନାମ ଦିବ୍ୟାକୃତି ସୂଚନ୍ଦର, ୱାର୍ଡ ନମ୍ବର 49 ବରମୁଣ୍ଡା ଭୋଇସାହି। ବିଶ୍ୱ ଜଳ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ବିଗତ ଦିନରେ ଜଳର ଉତ୍ସ କହିଲେ ଟ୍ୟୁବୱେଲ, ପୋଖରୀ, କୂଅ ଇତ୍ୟାଦିକୁ ବୁଝାଏ, କିନ୍ତୁ ବର୍ତ୍ତମାନ ସମୟରେ ହିଁ ଜଳ ଉତ୍ସ ଗୁଡ଼ିକ ଲୋପ ପାଇବାରେ ଲାଗିଛି। ସରକାର ଆମକୁ ଜଳ ଯୋଗାଇ ଦେଉଛନ୍ତି, କିନ୍ତୁ ଆମମାନଙ୍କୁ ଏହିସବୁ ଜଳ ଉତ୍ସକୁ ସୁରକ୍ଷିତ ଭାବରେ ପରିଷ୍କାର କରି ରଖିବାକୁ ପଡ଼ିବ, ଯାହାକି ବର୍ଷା, ବନ୍ୟା, ବାତ୍ୟା ସମୟରେ ଆମମାନଙ୍କ ସାହାଯ୍ୟରେ ଆସିବ। ତେଣୁକରି ନଳକୂପ, କୂଅମାନଙ୍କରେ ବ୍ଲିଚିଂ ପକାଇ ତାହାକୁ ସୁରକ୍ଷିତ ରଖିଲେ ଆଗାମୀ ବାତ୍ୟା ବର୍ଷା ସମୟରେ ତାହା ଆମକୁ ସଦୁପଯୋଗ ଲାଗିବ।